श्री राम वचन सुनी कहे हनुमान सुण तो समने तुम्भे श्री रघुनंदन सात समुद्र से पारे लंका नामे पुरी रावण रो संपद जे कहिले न सरी अठर गंडा कु मोर तेर सत नाती नीति प्रतिदिन रे अग्नि रे होम दियंती से लंका नग्र कु मु शून्य रे नग्रे घरे घरे पशी मुख जिली भेटिली अशोक बने जनक नंदिनी चारि पासे बेढ़ीण अछंती अत्यंत कष्ट रे जीवन जे धारी छंती दक्षिण भ्रमर रूपे गली मुगुपत ए मंत समय जे अइला दस माथ उभाषा मान रावण मास पूरा बण कंट करी गला श्री राम लक्ष्मण मोते देखा बईला नोहिले तुम्भर शिर पकाई बिहानी एते बोली बाहुड़ीला सदा शिव पारे मु बसिली आपणंक गुण कीर्ति समस्त कहिली कुंभ गुण मान जहु कर्ण जीवे श्री राम के मणि देखिले ताहांक ठारु मेलाणी मागिण अइली बोले शिव मधु बन भितरे पसिली ଗଛ ବହୁତ ଭାଙ୍ଗିଲି, ସୁଧା ଅନଳରେ ତହୁ କିଛି ହିଁ ଖାଇଲି। ଦେଖିଣ ତୋଟାଳେ ଯେ ରାବଣକୁ କହିଲେ, ଅଶୀ ସହସ୍ର କିଙ୍କର ଗଣଙ୍କୁ ରାଇଲେ। ମୋର ସଙ୍ଗେ ଯୁଦ୍ଧ କରି ମଲେ ସର୍ବସୈନ୍ୟ, ଅକ୍ଷୟ ଜମ୍ବୁ ମାଳିକି ପେଶିଲା ରାବଣ। ସେମାନେ ମଲେଟି ଜହୁ ମୋହର ହସ୍ତରେ, ଇନ୍ଦ୍ରଜିତକୁ ପେଶିଲା ଅତି କ୍ରୋଧ ଭରେ। ସେ ଆସି ମୋହର ସଙ୍ଗେ ଘୋର ଯୁଦ୍ଧ କଲା, ନାଗ ପାଶେ ବାନ୍ଧି ପିତା ଠାକୁ ଘେନି ଗଲା। ଦେଖିଣ ରାବଣ ଯେ ଅତନ୍ତ କ୍ରୋଧ କଲା, ପ୍ରହରୀ ହସ୍ତେ ଅନେକ ମାଡ଼ ମରାଇଲା। ମରୁ ବୋଲି ଲାଙ୍ଗୁଳରେ ବସ୍ତ୍ର ଗୁଡ଼ାଇଣ, ତୈଳ ଢାଳିଣ ଅଗ୍ନି ଦେଲା ଲଗାଇଣ। ନାଗ ପାଶ ଦୌଡ଼ି ସେ ଫିଟାଇଲା ଜହୁ, ଅତ୍ୟନ୍ତ ଉଶ୍ୱାସ ଦେହ ହୋଇଲା କତହୁ। ସେହି ଅଗ୍ନି ଘେନି ତାର ପୁର ଭସ୍ମ କଲି, ସୀତାଙ୍କୁ ମେଲାଣି ମାଗି ସେଠାରୁ ଅଇଲି। ସମୁଦ୍ର କୂଳରେ ଥିଲେ ଏହୁ ସପ୍ତବୀର, ତାଙ୍କୁ ଘେନି ଭେଟିଲି ମୁଁ ପ୍ରଭୁଙ୍କ ଛାମୁର। ଏଥକୁ ବିଚାର ତୁମ୍ଭେ କର ହେ ଭୋଦେବ, ଶ୍ରୀରାମଙ୍କୁ ମଣି ଦେଲେ କହେ ସଦାଶିବ। ମଣି ଦେଖି ହନୁ ଠାରୁ ଏହୁ ବାଣୀ ଶୁଣି, କରୁ ଧନୁସର ସେ ଛାଡ଼ିଲେ ରଘୁମଣି। ବିଚାରନ୍ତି କିଏ ସମୁଦ୍ର ଡେଇବି, ରାବଣ ସଙ୍ଗତେ ମୁହିଁ କେମନ୍ତେ ଯୁଝିବି। ନିଶ୍ଚୟ ସଖିକି ଆଉ ନ ପାଇବି ମୋର, ସୂର୍ଯ୍ୟବଂଶରେ କଳଙ୍କ ଲାଗିଲା ମୋହର। ଏତେ ପାଞ୍ଚି ଅଧୈର୍ଯ୍ୟ ହୋଇଲେ ରଘୁବୀର, ସଦାଶିବ କହି ଯୋଡ଼ିଣ ବେନି କର। ଲକ୍ଷ୍ମଣ ବୋଲନ୍ତି ଯେ ଯୋଡ଼ିଣ ବେନି କର, କିମ୍ପାଇଁ ଅଧୈର୍ଯ୍ୟ ହୁଅ ଛାଡ଼ି ଧନୁସର। କେତେ ବିଷାଦ ହେ ଉଚ୍ଛ ରାବଣ କଥାର, ସୀତା ଘେନି ଲାଗି ହେବ ଧାରଣ ସଂସାର। ଏଥିପାଇଁ କିଛି ତୁମ୍ଭେ ସନ୍ଦେହ ନ କର,